ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 35। ଏଥିଉତାରେ ଯୋଶିଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜେରୁସାଲେମରେ ନିସ୍ତାର ପର୍ବ ପାଳନ କଲେ ଓ ଲୋକମାନେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ। ପୁଣି ସେ ଯାଜକମାନଙ୍କୁ ସେମାନଙ୍କ ରକ୍ଷଣୀୟ ସ୍ଥାନରେ ନିଯୁକ୍ତ କଲେ ଓ ସଦାପ୍ରଭୁଙ୍କ ଗୃହର ସେବା କାର୍ଯ୍ୟ କରିବାକୁ ସେମାନଙ୍କୁ ସାହସ ଦେଲେ। ପୁଣି ଯେଉଁ ଲେବୀୟମାନେ ସମଗ୍ର ଇସ୍ରାଏଲ୍କୁ ଶିକ୍ଷା ଦେଲେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହୋଇଥିଲେ ସେମାନଙ୍କୁ ସେ କହିଲେ, ଇସ୍ରାଏଲ୍ର ରାଜା ଦାଉଦଙ୍କର ପୁତ୍ର ସଲମନଙ୍କର ନିର୍ମିତ ଗୃହ ମଧ୍ୟରେ ପବିତ୍ର ସିନ୍ଦୁକ ରଖ, ତୁମମାନଙ୍କ ସ୍କନ୍ଦରେ ଆଉ ଭାର ରହିବ ନାହିଁ। ଏବେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲ୍ର ସେବା କର। ପୁଣି ଇସ୍ରାଏଲ୍ର ରାଜା ଦାଉଦଙ୍କର ଲିଖନାନୁସାରେ ଓ ତାଙ୍କର ପୁତ୍ର ସଲମନଙ୍କର ଲିଖନାନୁସାରେ ତୁମେମାନେ ଆପଣା ଆପଣା ପିତୃବଂଶାନୁସାରେ ପାଳି ଅନୁକ୍ରମେ ଆପଣାମାନଙ୍କୁ ପ୍ରସ୍ତୁତ କର, ଆଉ ଲୋକମାନଙ୍କ ସନ୍ତାନଗଣର ଅର୍ଥାତ୍ ତୁମ୍ଭମାନଙ୍କ ଭ୍ରାତୃଗଣର ପିତୃବଂଶୀୟ ବିଭାଗାନୁସାରେ ପବିତ୍ର ସ୍ଥାନରେ ଠିଆ ହୁଅ ଓ ଲେବୀୟମାନଙ୍କର ପ୍ରତ୍ୟେକ ପିତୃବଂଶ ପାଇଁ ଏକ ଏକ ଅଂଶ ହେଉ। ପୁଣି ନିସ୍ତାର ପର୍ବର ବଳି ବଧ କର ଓ ଆପଣାମାନଙ୍କୁ ପବିତ୍ର କର, ଓ ମୋଷାଙ୍କ ହସ୍ତରେ ଦତ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ କର୍ମ କରିବା ନିମନ୍ତେ ଆପଣାମାନଙ୍କ ଭ୍ରାତୃଗଣ ପାଇଁ ପ୍ରସ୍ତୁତ ହୁଅ। ଏଉତାରେ ଯୋଶିଓ ଲୋକମାନଙ୍କ ସନ୍ତାନଗଣର ଉପସ୍ଥିତ ସମସ୍ତଙ୍କୁ କେବଳ ନିସ୍ତାର ପର୍ବର ବଳି ନିମନ୍ତେ ପଲ ମଧ୍ୟରୁ 30,000 ପର୍ଯ୍ୟନ୍ତ ମେଷ ଶାବକ ଓ ଛାଗବତ୍ସ ଓ 3,000 ବୃଷ ଦେଲେ। ଏହିସବୁ ରାଜସମ୍ପତ୍ତିରୁ ଦିଆଗଲା। ପୁଣି ତାଙ୍କର ଅଧିପତିମାନେ ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଦାନ କଲେ। ହିଲ୍କିୟ ଓ ଜିଖରିୟ ଓ ଜିହିଏଲ୍ ପରମେଶ୍ୱରଙ୍କ ଗୃହର ଏହି ଅଧ୍ୟକ୍ଷମାନେ ନିସ୍ତାର ପର୍ବର ବଳି ନିମନ୍ତେ ଯାଜକମାନଙ୍କୁ 2,600 ମେସାଦିର ବତ୍ସ ଓ 300 ବୃଷ ଦେଲେ। ମଧ୍ୟ କନାନୀୟ ଓ ସମୟ ଓ ନଥନେଲ୍ ନାମକ ତାହାର ଭାଇମାନେ ଆଉ ହସବିୟ ଓ ଜିୟୁଏଲ୍ ଓ ଜୋସାବଦ ଏହି ଲେବୀୟ ପ୍ରଧାନମାନେ ନିସ୍ତାର ପର୍ବର ବଳି ନିମନ୍ତେ ଲେବୀୟମାନଙ୍କୁ 500 ମେସାଦିର ବତ୍ସ ଓ 500 ବୃଷ ଦେଲେ। ଏହି ରୂପେ କର୍ମର ଆୟୋଜନ ହୁଅନ୍ତେ ରାଜାଜ୍ଞାନୁସାରେ ଯାଜକମାନେ ଆପଣା ଆପଣା ସ୍ଥାନରେ ଓ ଲେବୀୟମାନେ ଆପଣା ଆପଣା ପାଳି ଅନୁସାରେ ଠିଆ ହେଲେ। ପୁଣି ନିସ୍ତାର ପର୍ବର ବଳି ସବୁ ବଧ କରାଯାଆନ୍ତେ ଯାଜକମାନେ ସେମାନଙ୍କ ହସ୍ତରୁ ରକ୍ତ ନେଇ ସେଚନ କଲେ ଓ ଲେବୀୟମାନେ ସେସବୁର ଚର୍ମ କାଢ଼ିଲେ। ଆଉ ମୋଷା ପୁସ୍ତକର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟର ଉତ୍ସର୍ଗକରଣାର୍ଥେ ଲୋକମାନଙ୍କ ସନ୍ତାନମାନଙ୍କୁ ସେମାନଙ୍କ ପିତୃବଂଶୀୟ ବିଭାଗାନୁସାରେ ଦେବା ପାଇଁ ସେମାନେ ହୋମବଳି ଉଠାଇ ନେଲେ, ଆଉ ସେମାନେ ବୃଷମାନଙ୍କୁ ସେହିପରି କଲେ। ଏଉତାରେ ସେମାନେ ବିଧାନାନୁସାରେ ନିସ୍ତାର ପର୍ବର ବଳି ଅଗ୍ନିରେ ପାକ କଲେ, ଆଉ ସେମାନେ ଅନ୍ୟାନ୍ୟ ପବିତ୍ର ବଳି ହାଣ୍ଡିରେ ଓ ହଣ୍ଡାରେ ଓ କରେଇରେ ସିଦ୍ଧ କଲେ ଓ ଲୋକମାନଙ୍କ ସନ୍ତାନଗଣ ନିକଟକୁ ତାହା ସବୁ ଶୀଘ୍ର ନେଇ ପରିବେଷଣ କଲେ। ଏଥିଉତାରେ ସେମାନେ ଆପଣମାନଙ୍କ ପାଇଁ ଓ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ, କାରଣ ହାରଣ ସନ୍ତାନ ଯାଜକମାନେ ହୋମବଳି ଓ ମେଦ ଉତ୍ସର୍ଗ କରିବାରେ ରାତ୍ରି ପର୍ଯ୍ୟନ୍ତ ବ୍ୟସ୍ତ ଥିଲେ। ଏହେତୁ ଲେବୀୟମାନେ ଆପଣମାନଙ୍କ ପାଇଁ ଓ ହାରଣ ସନ୍ତାନ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ। ପୁଣି ଦାଉଦଙ୍କର ଓ ଆସଫର ଓ ହେମନର ଓ ରାଜଦର୍ଶକ ଜିଦୁଥୁନ୍ର ଆଜ୍ଞାନୁସାରେ ଆସଫ ସନ୍ତାନ ଗାୟକମାନେ ଆପଣା ଆପଣା ସ୍ଥାନରେ ଥିଲେ ଓ ପ୍ରତ୍ୟେକ ଦ୍ୱାରରେ ଦ୍ୱାରପାଳମାନେ ଥିଲେ। ଆପଣା ଆପଣା ସେବା କାର୍ଯ୍ୟରୁ ସେମାନଙ୍କର ଯିବାର ଆବଶ୍ୟକ ହେଲା ନାହିଁ, କାରଣ ସେମାନଙ୍କ ଲେବୀୟ ଭାଇମାନେ ସେମାନଙ୍କ ପାଇଁ ପ୍ରସ୍ତୁତ କଲେ। ଏହି ରୂପେ ଯୋଶିଓ ରାଜାଙ୍କର ଆଜ୍ଞାନୁସାରେ ନିସ୍ତାର ପର୍ବ ପାଳନାର୍ଥେ ଓ ସଦାପ୍ରଭୁଙ୍କ ଯଜ୍ଞବେଦୀରେ ହୋମବଳି ଉତ୍ସର୍ଗ କରଣାର୍ଥେ ସେହିଦିନ ସଦାପ୍ରଭୁଙ୍କ ସେବାର୍ଥକ ସକଳର ଆୟୋଜନ ହେଲା। ଏଣୁ ଉପସ୍ଥିତ ଇସ୍ରାଏଲ୍ ସନ୍ତାନମାନେ ସେହି ସମୟରେ 7 ଦିନ ନିସ୍ତାର ପର୍ବ ଓ ତାଡ଼ିଶୂନ୍ୟ ରୋଟିର ପର୍ବ ପାଳନ କଲେ। ପୁଣି ସାମୁଏଲ୍ ଭବିଷ୍ୟତ ବକ୍ତାଙ୍କର ଦିନଠାରୁ ଇସ୍ରାଏଲ୍ ମଧ୍ୟରେ ଏ ପ୍ରକାର ନିସ୍ତାର ପର୍ବ ପ୍ରତିପାଳିତ ହୋଇନଥିଲା, କିଏବା ଯୋଶିଓ ଓ ଯାଜକମାନେ ଓ ଲେବୀୟମାନେ ପୁଣି ଉପସ୍ଥିତ ସମଗ୍ର ଜିହୁଦା ଓ ଇସ୍ରାଏଲ୍ ଓ ଜେରୁସାଲେମ ନିବାସୀମାନେ ଯେପରି ନିସ୍ତାର ପର୍ବ ପାଳନ କଲେ ସେପରି ଇସ୍ରାଏଲ୍ର କୌଣସି ରାଜା କରିନାହାନ୍ତି। ଯୋଶିଓଙ୍କର ରାଜତ୍ୱର 18 ବର୍ଷରେ ଏହି ନିସ୍ତାର ପର୍ବ ପ୍ରତିପାଳିତ ହେଲା। ଏହିସବୁର ଉତ୍ତାରେ ଅର୍ଥାତ୍ ଯୋଶୀୟ ମନ୍ଦିର ପ୍ରସ୍ତୁତ କରିସାରିଲା ଉତ୍ତାରେ ମିଶରର ରାଜା ନଖୋ ଫରାତ ନଦୀ ନିକଟସ୍ଥ କର୍କମିସ୍ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲା। ତେଣୁ ଯୋଶୀୟ ତାହା ବିରୁଦ୍ଧରେ ଗଲେ, ମାତ୍ର ସେ ତାଙ୍କ ନିକଟକୁ ଦୂତ ପଠାଇ କହିଲା, ହେ ଜିହୁଦାର ରାଜନ, ତୁମ୍ଭ ସଙ୍ଗେ ମୋହର ବିଷୟ କ'ଣ? ମୁଁ ଆଜି ତୁମ୍ଭ ବିରୁଦ୍ଧରେ ଆସିନାହିଁ, ମାତ୍ର ଯେଉଁ ବଂଶ ସଙ୍ଗେ ମୋହର ଯୁଦ୍ଧ ଅଛି ତାହା ବିରୁଦ୍ଧରେ ଆସିଅଛି, ଆଉ ପରମେଶ୍ୱର ଶୀଘ୍ର କରିବା ପାଇଁ ମୋତେ ତାହା ଆଜ୍ଞା କରିଅଛନ୍ତି। ମୋହର ସହବର୍ତ୍ତୀ ପରମେଶ୍ୱର ଯେପରି ତୁମ୍ଭକୁ ବିନାଶ ନ କରନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କଠାରୁ ନିରସ୍ତ ହୁଅ। ତଥାପି ଯୋଶୀୟ ତାହାଠାରୁ ବିମୁଖ ହେବାକୁ ସମ୍ମତ ନହେଲେ, ମାତ୍ର ତାହା ସଙ୍ଗେ ଯୁଦ୍ଧ କରିବା ପାଇଁ ଛଦ୍ମବେଶ ଧାରଣ କଲେ, ଆଉ ପରମେଶ୍ୱରଙ୍କ ମୁଖ ନିର୍ଗତ ନଖର ବାକ୍ୟରେ ମନୋଯୋଗ ନ କରି ମଗିଦ ଉପତ୍ୟକାରେ ଯୁଦ୍ଧ କରିବା ପାଇଁ ଉପସ୍ଥିତ ହେଲେ। ଏଥିଉତ୍ତାରେ ଧନୁର୍ଦ୍ଧରମାନେ ଯୋଶୀୟ ରାଜାଙ୍କୁ ତୀର ମାରିଲେ। ତହିଁରେ ରାଜା ଆପଣା ଦାସମାନଙ୍କୁ କହିଲେ, ମୋତେ ନେଇଯାଅ, ମୁଁ ଅତ୍ୟନ୍ତ ଆହତ ହୋଇଅଛି। ତେଣୁ ତାଙ୍କର ଦାସମାନେ ସେହି ରଥରୁ ତାଙ୍କୁ ନେଇ ତାଙ୍କର ଦ୍ୱିତୀୟ ରଥରେ ଚଢ଼ାଇ ଜିରୁସାଲମକୁ ଆଣିଲେ, ଆଉ ସେ ମଲେ ଓ ଆପଣା ପିତୃଲୋକଙ୍କର କବରରେ କବର ପାଇଲେ। ଏଥିରେ ଯୋଶୀୟଙ୍କ ଲାଗି ସମଗ୍ର ଜିହୁଦା ଓ ଜିରୁସାଲମ ଶୋକ କଲେ। ପୁଣି ଜିରିମିୟ ଯୋଶୀୟଙ୍କ ଲାଗି ବିଳାପ କଲେ, ଆଉ ଗାୟକ ଓ ଗାୟିକା ସମସ୍ତେ ଆପଣା ଆପଣା ବିଳାପରେ ଯୋଶୀୟଙ୍କ ବିଷୟ ଆଜି ପର୍ଯ୍ୟନ୍ତ ଉଲ୍ଲେଖ କରନ୍ତି। ଲୋକମାନେ ଇସ୍ରାଏଲ ମଧ୍ୟରେ ଏହା ଏକ ପାଳନୀୟ ବିଧି କଲେ, ଆଉ ଦେଖ ତାହା ବିଳାପ ସଂହିତାରେ ଲିଖିତ ଅଛି। ଏହି ଯୋଶୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁଯାୟୀ ତାଙ୍କର ସୁକର୍ମ ଓ ତାଙ୍କର ଆଦ୍ୟନ୍ତ କ୍ରିୟାସକଳ ଦେଖ ଇସ୍ରାଏଲ ଓ ଜିହୁଦାର ରାଜଗଣର ଇତିହାସ ପୁସ୍ତକରେ ଲିଖିତ ଅଛି।